ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 7.4% ବୃଦ୍ଧି ନେଇ ଆକଳନ। ସଂସ୍କାର ପ୍ରଦର୍ଶନ ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ସହ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପଦକ୍ଷେପକୁ ତ୍ୱରାନ୍ୱିତ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମାବଳୀ 2026ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ଏବଂ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଭୁବନେଶ୍ୱରଠାରେ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ। ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ଜିଡିପି 2026 ଆର୍ଥିକ ବର୍ଷରେ 7.4% ବୃଦ୍ଧି ନେଇ ଏହି ରିପୋର୍ଟରେ ଆକଳନ କରାଯାଇଛି। 2027 ଆର୍ଥିକ ବର୍ଷରେ ଏହା 6.8-7.2% ମଧ୍ୟରେ ରହିବ ବୋଲି କୁହାଯାଇଛି। 2026 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ଦୃଢ଼ ବିକାଶଶୀଳ ପଥରେ ଗତି କରୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରୋଇ ଚାହିଦା ବୃଦ୍ଧି ପାଇବା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ବିନିର୍ମାଣ କାର୍ଯ୍ୟକଳାପ ଦୃଢ଼ ହୋଇଥିବା ବେଳେ କୃଷିକ୍ଷେତ୍ର ଦେଶର ଅର୍ଥନୀତିକୁ ସ୍ଥିରତା ପ୍ରଦାନ କରିଛି। ରିପୋର୍ଟ ଉପସ୍ଥାପନ ପରେ ଲୋକସଭାକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାର ଅଧିବେଶନକୁ ମଧ୍ୟ ଆସନ୍ତା ରବିବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ସଂସ୍କାର ପ୍ରଦର୍ଶନ ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ସହ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସଂସଦ ପରିସରରେ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ସଂସ୍କାରମୂଳକ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଆସନ୍ତା 25 ବର୍ଷ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର 140 କୋଟି ଲୋକଙ୍କ ଆଶା ଏବଂ ଭରସାର ପ୍ରତିଫଳନ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି।
ରାଷ୍ଟ୍ରପତି ଜୀ କା ଉଦ୍ବୋଧନ 140 କରୋଡ଼ ଦେଶବାସୀଙ୍କ ଆତ୍ମବିଶ୍ୱାସ କି ଅଭିବ୍ୟକ୍ତି ଥା। 140 କରୋଡ଼ ଦେଶବାସୀଙ୍କ ପୁରୁଷାର୍ଥ କା ଲେଖା ଜୋଖା ଥା। ଆଉ 140 କରୋଡ଼ ଦେଶବାସୀ ଆର୍ ଉସମେ ବି ଜ୍ୟାଦାତର ୟୁବା ଉନକେ ଆସ୍ପିରେସନ୍ସ କୁ ରେଖାଙ୍କିତ କରନେ କା ବହୁତ ହି ସଟିକ ଉଦ୍ବୋଧନ ସଭି ସାଂସଦଙ୍କ କେ ଲିଏ କଇ ମାର୍ଗଦର୍ଶକ ବାତେ ଭି କଲ ଆଦରଣୀୟ ରାଷ୍ଟ୍ରପତି ଜୀ ନେ ସଦନ ମେ ସବକେ ସାମନେ ରଖି ହୈ।
ଦେଶର ବିକାଶ ଲାଗି ସମସ୍ତଙ୍କୁ ଗଠନମୂଳକ କାର୍ଯ୍ୟରେ ସହଭାଗୀ ହେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ 2026ର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏ ସଂକ୍ରାନ୍ତ ଏକାଧିକ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏହି ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରଦାନ କରିବା ସହ ବିଶିଷ୍ଟ ଆଇନଜ୍ଞଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ନିୟମାବଳୀର ପୁନଃ ସମୀକ୍ଷା ପାଇଁ ପରାମର୍ଶ ଦେଇଛନ୍ତି। ମାମଲାରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ଏବଂ ୟୁଜିସିକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ 2012 ନିୟମାବଳୀ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ଖଣ୍ଡପୀଠ କହିଛନ୍ତି। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହେବ। ବିଜୟ ଚୌକଠାରେ ହେବାକୁ ଥିବା ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ସେନାର 3 ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ପକ୍ଷରୁ 30 ମ୍ୟୁଜିକ୍ ବ୍ୟାଣ୍ଡ ପ୍ରଦର୍ଶନ କରାଯିବ। କଦମ କଦମ ବଢ଼ାଇ ଯାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରେ ଯାହା ସେ ଆଚ୍ଛାରେ ଶେଷ ହେବ। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଭୁବନେଶ୍ୱରଠାରେ ଦଳର ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଜାରି ରଖିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ଜିଲ୍ଲା ପ୍ରଭାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି। ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ବିଚାର ବିମର୍ଶ କରାଯାଇ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମତ ବିନିମୟ ଚାଲିଛି। ଏହାସହ ଏସ୍ଆଇଆର୍, ଭିବି ଜିରାମଜୀ ଏବଂ କେନ୍ଦ୍ର ଓ ରାଜ୍ୟ ବଜେଟ୍କୁ ନେଇ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଡକ୍ଟର ଚିତ୍ରସେନ ରାଉତ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଧାନ ବିକ୍ରି ପରିସ୍ଥିତି ତଥା ମଣ୍ଡି ପରିଚାଳନା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଧାନ ବିକ୍ରିର ସଠିକ୍ ମୂଲ୍ୟ ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ 77 ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ 46,367 ଜଣ ଚାଷୀଙ୍କଠାରୁ 22,72,632 କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଭୁବନେଶ୍ୱରଠାରେ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି। ରାଜ୍ୟର ସମସ୍ତ 230 ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କର୍ମଶାଳାରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020ରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଆଧାର କରି ଆଜିର କର୍ମଶାଳା ଧନ୍ଦାମୂଳକ ଶିକ୍ଷାର ଅଧ୍ୟକ୍ଷଙ୍କୁ ସଶକ୍ତ କରିବା ସହ ପରସ୍କର ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବ। ସେହିପରି ଯୁଗ୍ମ ନିର୍ଦ୍ଦେଶକ ବିନୀତା ସେନାପତି ଯୋଗଦେଇ କହିଛନ୍ତି, ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବ। ଛାତ୍ରଛାତ୍ରୀମାନେ ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ସେହି କ୍ଷେତ୍ରରେ ସେମାନଙ୍କୁ ଅଧିକ ପ୍ରେରିତ କରିବା ପାଇଁ ଅଧ୍ୟକ୍ଷମାନଙ୍କୁ ଉପଦେଶ ଦେଇଥିଲେ। କର୍ମଶାଳାରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ, ପରୀକ୍ଷା ପରିଚାଳନା, ଏକାଡେମିକ ବ୍ୟବସ୍ଥା, ସାମ୍ସ ପୋର୍ଟାଲ ପରିଚାଳନା, କ୍ୟାରିୟର ମାର୍ଗଦର୍ଶନ ଆଦି ସମ୍ପର୍କରେ ଆଲୋଚନା ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ ପଠାଯାଇଛି। 25 ଖଣ୍ଡ ଅସନ ଏବଂ ଧୌରା କାଠ, ଏପରି ସମୁଦାୟ 404 ଘନଫୁଟ କାଠ କଟକ ଖପୁରିଆସ୍ଥିତ ସମିଲ୍କୁ ପଠାଯାଇଛି। ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର କେନ୍ଦ୍ରୀୟ ସଂରକ୍ଷଣ ଜଙ୍ଗଲରୁ ଏହି କାଠ ପଠାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ଆସନ୍ତା ରାମନବମୀ ତିଥିରେ ଏହି କାଠ ସମିଲ୍ରେ ଚିରଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗତ 20 ଦିନ 83 ଖଣ୍ଡ କାଠ ପୁରୀ ରଥକଳାକୁ ପଠାଯାଇଥିଲା। ତିନୋଟି ଯାକ ରଥ ନିର୍ମାଣ ପାଇଁ ପ୍ରତିବର୍ଷ 856 ଖଣ୍ଡ ବିଭିନ୍ନ ମାପର ଧୌରା ଆସନ, ଫାଶୀ ଏବଂ ଶିମିଳି କାଠର ଆବଶ୍ୟକତା ପଡ଼ିଥାଏ। ତେବେ ଗତବର୍ଷ 47 ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଥିବାରୁ ଚଳିତ ବର୍ଷ 818 ଖଣ୍ଡ କାଠ ଯୋଗାଇ ଦେବାକୁ ବନଖଣ୍ଡକୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କାଶ୍ମୀରର ମାହାରାରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଯବାନଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଏହି ଯୁବକ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ବିଶ୍ରାମ ନେଉଥିଲେ, ତେବେ ପୁନର୍ବାର ଡ୍ୟୁଟିକୁ ବାହାରିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ମରଶରୀର ଆଜି ଗାଁରେ ପହଞ୍ଚିବା ପରେ ଇଟାମାଟି ଥାନା ଏବଂ ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନୂଆପଡ଼ା ଜିଲ୍ଲା 14ତମ ଜଳ ଏବଂ ପରିମଳ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା କକ୍ଷ ପରିସରରେ ଆୟୋଜିତ ବୈଠକରେ ସ୍ୱଚ୍ଛ ଭାରତ ମିଶନ ଅଧୀନସ୍ଥ କାର୍ଯ୍ୟକ୍ରମଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରାଯାଇଛି। ଜିଲ୍ଲାର 5 ବ୍ଲକ ମଧ୍ୟରୁ ବୋଡେନ୍, କୋମନା ଏବଂ ସିନାପାଲି ବ୍ଲକରେ ଗତକାଲି ସୁଦ୍ଧା ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାର 100% ଲକ୍ଷ୍ୟ ହାସଲ ହୋଇଥିବା ବୈଠକରୁ ଜଣାପଡ଼ିଛି। ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅଧୀନରେ ଗତ ଜୁନ୍ ମାସ 5 ଏପର୍ଯ୍ୟନ୍ତ ବ୍ଲକରୁ ସଂଗୃହୀତ ହୋଇଥିବା ଆବର୍ଜନାଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଛି। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନଠାରେ ଓଡ଼ିଶା ଇନ୍ଫର୍ମେସନ୍ ସର୍ଭିସେସ୍ରେ ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଆଇଆଇଏମ୍ସିର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଆଭାସୀ ଜରିଆରେ ନୂତନ ଅଧିକାରୀଙ୍କୁ ସମ୍ବୋଧନ କରିଥିଲେ। ଲୋକସମ୍ପର୍କ ଅଧିକାରୀମାନେ ଜନତା ଏବଂ ସରକାରଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ଗଣମାଧ୍ୟମ, ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ଡିଜିଟାଲ ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମିଥ୍ୟା ଖବରର ଯାଞ୍ଚ କରିବା ପାଇଁ ଅଧିକାରୀମାନଙ୍କୁ ଶ୍ରୀମତୀ ଗୌର ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ବିନ୍ଦୁମାଧବ ବାଗୁରାଇ ସରକାରୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟର ବାର୍ଷିକ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ କ୍ରୀଡ଼ାର ଅଗ୍ରଗତି ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମୁଦ୍ରକୂଳରେ ଚଳିତ ବର୍ଷ 13 ଡଲ୍ଫିନ୍ ରହିଥିବା ଜଣାପଡ଼ିଛି। ଗତ 3 ଧରି ବନ ବିଭାଗ ପକ୍ଷରୁ ଜିଲ୍ଲାର ସମୁଦ୍ର ବେଳାଭୂମିର ପ୍ରୟାଗୀଠାରୁ ଅନନ୍ତରାୟପୁର ପର୍ଯ୍ୟନ୍ତ 56 ବ୍ୟାପୀ ବେଳାଭୂମିରେ ଗଣନା କାର୍ଯ୍ୟ 6 ଦଳ ଦ୍ୱାରା ସମ୍ପନ୍ନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 7.4% ବୃଦ୍ଧି ନେଇ ଆକଳନ। ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ସହ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପଦକ୍ଷେପକୁ ତ୍ୱରାନ୍ୱିତ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମାବଳୀ 2026ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ ଏବଂ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଭୁବନେଶ୍ୱରଠାରେ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।